आकाशवाणी। ସମ୍ବାଦ ପଢ଼ୁଛନ୍ତି ପ୍ରଜ୍ଞା ପରିମିତା ଜେନା। ବିକଶିତ ରାଷ୍ଟ୍ରର ଲକ୍ଷ୍ୟ ହାସଲ ନିମନ୍ତେ ଗବେଷଣା ଓ ନବସୃଜନ ଗୁରୁତ୍ୱପୂର୍ଣ୍ଣ କହିଲେ ଉପରାଷ୍ଟ୍ରପତି ଜଗଦୀପ ଧନକର। ମହାରାଷ୍ଟ୍ରରେ ମରାଠାୱାଡ଼ା ଅଞ୍ଚଳରେ 80,000 କୋଟି ଟଙ୍କାରୁ ଊର୍ଦ୍ଧ୍ୱ ପୁଞ୍ଜିନିବେଶ ହୋଇଥିବା ସୂଚନା ଦେଲେ ପ୍ରଧାନମନ୍ତ୍ରୀ। ଝାଡ଼ଖଣ୍ଡରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଜୋରଦାର। ଆସନ୍ତାକାଲି ଆନୁଷ୍ଠାନିକ ଭାବେ ଅବସର ଗ୍ରହଣ କରିବେ ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ ଏବଂ କ୍ୟୁଏସ୍ ୱାର୍ଲଡ ୟୁନିଭର୍ସିଟି ର୍ୟାଙ୍କିଙ୍ଗ୍ ଏସିଆ ତାଲିକାରେ ଶ୍ରେଷ୍ଠ 100ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ଭାରତର 7ଟି ଶିକ୍ଷାନୁଷ୍ଠାନ। ଏକ ବିକଶିତ ରାଷ୍ଟ୍ରର ଲକ୍ଷ୍ୟ ହାସଲ ନିମନ୍ତେ ଗବେଷଣା ଓ ନବସୃଜନ ଗୁରୁତ୍ୱପୂର୍ଣ୍ଣ ବୋଲି ଉପରାଷ୍ଟ୍ରପତି ଜଗଦୀପ ଧନକର କହିଛନ୍ତି। ନୂଆଦିଲ୍ଲୀରେ ଆଜି ଜାତୀୟ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନର ଚତୁର୍ଥ ସମାବର୍ତ୍ତନ ସମାରୋହକୁ ସମ୍ବୋଧିତ କରି ଶ୍ରୀ ଧନକର ଗବେଷଣା ଓ ନବସୃଜନ କ୍ଷେତ୍ରରେ ଦେଶ କେତେ ଉଚ୍ଚସ୍ତରରେ ରହିଛି ତାହା ଉପରେ ଆଲୋକପାତ କରିଥିଲେ, ଯାହା ବିଶ୍ୱ ସମୁଦାୟ ପାଇଁ ଏହାର ଦକ୍ଷତାକୁ ପ୍ରତିପାଦିତ କରିପାରିବ। ଶିକ୍ଷାନୁଷ୍ଠାନଗୁଡ଼ିକ ନବସୃଜନ ଓ ଗବେଷଣାର କେନ୍ଦ୍ରବିନ୍ଦୁ ଭାବେ ନିଜର ସାମର୍ଥ୍ୟକୁ ଉପଯୋଗ କରିବାକୁ ସେ ଅନୁରୋଧ କରିଥିଲେ। କର୍ପୋରେଟ୍ ସଂସ୍ଥାଗୁଡ଼ିକ ଏହି ଅଭିଯାନରେ ଆର୍ଥିକ ସହାୟତା ପ୍ରଦାନ କରି ସହଯୋଗ କରିବାକୁ ଶ୍ରୀ ଧନକର ସଂସ୍ଥାଗୁଡ଼ିକୁ ଆହ୍ୱାନ ଦେଇଥିଲେ। ବାଣିଜ୍ୟ ଉଦ୍ୟୋଗ ଓ ବ୍ୟବସାୟ ସଂଗଠନଗୁଡ଼ିକ ଗବେଷଣାକୁ ପ୍ରୋହାହିତ କରିବା ଏବଂ ଆର୍ଥିକ ଯୋଗଦାନ ମାଧ୍ୟମରେ ନବସୃଜନକୁ ପ୍ରୋହାହିତ କରିବା ପାଇଁ ଆଗେଇ ଆସିବା ଉଚିତ ବୋଲି ସେ ଗୁରୁତ୍ୱ ପ୍ରଦାନ କରିଥିଲେ। ଉପରାଷ୍ଟ୍ରପତି ଜଗଦୀପ ଧନକର କହିଛନ୍ତି, ଶିକ୍ଷା କ୍ଷେତ୍ରରେ ପୁଞ୍ଜିନିବେଶ ହେଉଛି ସମାଜର ସେବା କରିବାର ସବୁଠାରୁ ପ୍ରଭାବଶାଳୀ ପଦକ୍ଷେପ। ଏହା ମାନବ ସମ୍ବଳକୁ ସମୃଦ୍ଧ କରିଥାଏ ଏବଂ ସମାଜର ବର୍ତ୍ତମାନ ଓ ଭବିଷ୍ୟତକୁ ସୁରକ୍ଷିତ ରଖିଥାଏ। ଶିକ୍ଷାର ମୂଳରେ ରହିଛି ସମାଜସେବା। ଶିକ୍ଷାକୁ ବ୍ୟବସାୟ ଭିତ୍ତିରେ ଦେଖିବା ଉଚିତ ନୁହେଁ, ଏହା ଏକ ଦାୟିତ୍ୱ, କର୍ତ୍ତବ୍ୟ, ସମାଜକୁ ପୁନର୍ବାର ଯୋଗଦାନ କରିବା ପାଇଁ ଏକ ଈଶ୍ୱରୀୟ ଆହ୍ୱାନ ବୋଲି ଶ୍ରୀ ଧନକର କହିଛନ୍ତି। ମହାରାଷ୍ଟ୍ରର ମରାଠାୱାଡ଼ା ଅଞ୍ଚଳର ବିକାଶ ପାଇଁ ମହାୟୁତି ସରକାର ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ନାନ୍ଦେଡ଼ଠାରେ ଆୟୋଜିତ ଏକ ର୍ୟାଲିକୁ ସମ୍ବୋଧିତ କରି ଶ୍ରୀ ମୋଦି କହିଛନ୍ତି, ଗତ 2.5 ବର୍ଷ ମଧ୍ୟରେ ମରାଠାୱାଡ଼ା ଅଞ୍ଚଳରେ 80,000 କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ ହୋଇଛି। ସେ ଏହି ଅଞ୍ଚଳର 11ଟି ଜଳସେଚନ ପ୍ରକଳ୍ପ ଉପରେ ଆଲୋକପାତ କରିଥିଲେ। ନାନ୍ଦେଡ଼ର 5 ଲକ୍ଷରୁ ଅଧିକ ହିତାଧିକାରୀ ପିଏମ୍ କିଷାନ ସମ୍ମାନ ନିଧି ସମେତ ବିଭିନ୍ନ ଯୋଜନା ଅଧୀନରେ 1,50,00,000 ଟଙ୍କା ପାଇଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ଦିଲ୍ଲୀ ମୁମ୍ବାଇ ଶିଳ୍ପ କରିଡର, ରେଳ କୋଚ୍ ଫ୍ୟାକ୍ଟ୍ରି, ଲଜିଷ୍ଟିକ୍ ପାର୍କ, ସମୃଦ୍ଧି ରାଜପଥ, ଶକ୍ତିପୀଠ ଏକ୍ସପ୍ରେସ୍ ୱେ ଏବଂ ନାନ୍ଦେଡ଼ରୁ ଦିଲ୍ଲୀ ଏବଂ ଆଦମପୁରକୁ ନୂତନ ବିମାନ ଚଳାଚଳ ଉପରେ ସେ ଗୁରୁତ୍ୱାରୋପ କରିବା ସହ ଅନେକଗୁଡ଼ିଏ ସ୍ଥାନୀୟ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ଆସ୍ଥା ପ୍ରକଟ କରିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି, ହରିୟାଣାରେ ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରି ସରକାର ଗଠନ କରିଛି। ସୂଚନାଯୋଗ୍ୟ, ଆସନ୍ତା 20 ତାରିଖରେ ବିଧାନସଭା ନିର୍ବାଚନ ସହିତ ନାନ୍ଦେଡ଼ ଲୋକସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ। ଝାଡ଼ଖଣ୍ଡରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଜୋରସୋରରେ ଚାଲିଛି। ଉଭୟ ଏନ୍ଡିଏ ଓ ଆଇଏନ୍ଡିଆଇଏ ଗୋଷ୍ଠୀର ନେତାମାନେ ନିଜ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। ପାଲାମୁ ଛତ୍ରପୁରଠାରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ବରିଷ୍ଠ ବିଜେପି ନେତା ଅମିତ ଶାହା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପଛୁଆ ବର୍ଗ, ଦଳିତ ଏବଂ ଆଦିବାସୀ ବିରୋଧୀ ବୋଲି ସମାଲୋଚନା କରିଛନ୍ତି। ଜେଏମ୍ଏମ୍ର ବରିଷ୍ଠ ନେତା ତଥା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ତାଙ୍କ ସରକାର ଝାଡ଼ଖଣ୍ଡର ସର୍ବାଙ୍ଗୀନ ବିକାଶ ପାଇଁ ବହୁତ କିଛି କରିଛି ବୋଲି ପ୍ରଚାର ବେଳେ କହିଛନ୍ତି। ଆର୍ଜେଡି, ଏଜେଏସ୍ୟୁ ଏବଂ ବାମପନ୍ଥୀ ଦଳର ନେତାମାନେ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ବାଚନୀ ର୍ୟାଲିକୁ ସମ୍ବୋଧିତ କରିଛନ୍ତି। ସୂଚନାଯୋଗ୍ୟ, 81 ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନ ପାଇଁ ଚଳିତ ମାସ 13 ଓ 20 ତାରିଖରେ 2ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବାବେଳେ 23 ନଭେମ୍ବରରେ ଭୋଟ୍ ଗଣତି ହେବ। ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସାଇନି କହିଛନ୍ତି, ରାଜ୍ୟ ସରକାର ସାର ଉପଲବ୍ଧତା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରିଛନ୍ତି। ରାଜ୍ୟରେ ଡିଏପି ସାରର ନିରନ୍ତର ଯୋଗାଣ ସୁନିଶ୍ଚିତ କରିବାକୁ ତାଙ୍କ ସରକାର ପ୍ରତିଶ୍ରତିବଦ୍ଧ। ମୁଖ୍ୟମନ୍ତ୍ରୀ କହିଛନ୍ତି, କୃଷକମାନେ ରବି ଫସଲ କରିବାରେ ଯେପରି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେ ଦିଗରେ ପଦକ୍ଷେପ ନିଆଯିବ। ଆଜି ସୁଦ୍ଧା ବିଭିନ୍ନ ଜିଲ୍ଲାରେ 23,118 ମେଟ୍ରିକ୍ ଟନ୍ ଡିଏପି ସାର ମହଜୁଦ ରହିଛି। ଆସନ୍ତା 2ରୁ 3 ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ 9,172 ମେଟ୍ରିକ୍ ଟନ୍ ଅଧିକ ଡିଏପି ମିଳିବ ବୋଲି ସେ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ ଆସନ୍ତାକାଲି ଆନୁଷ୍ଠାନିକ ଭାବେ ସୁପ୍ରିମ୍କୋର୍ଟରୁ ଅବସର ଗ୍ରହଣ କରିବେ। ଜଷ୍ଟିସ୍ ସଞ୍ଜୀବ ଖାନ୍ନା ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ। ଅନେକ ଐତିହାସିକ ରାୟ ପ୍ରଦାନ କରିଥିବା ଜଷ୍ଟିସ୍ ଚନ୍ଦ୍ରଚୂଡ଼ଙ୍କର ଗତକାଲି କୋର୍ଟରେ ଶେଷ କାର୍ଯ୍ୟଦିବସ ଥିଲା। ଜଷ୍ଟିସ୍ ଚନ୍ଦ୍ରଚୂଡ଼ ପ୍ରଦାନ କରିଥିବା ରାୟଗୁଡ଼ିକ ମଧ୍ୟରେ ଅଯୋଧ୍ୟା ଜମି ବିବାଦ, ସହମତି କ୍ରମେ ସମଲିଙ୍ଗୀ ଯୌନ ସମ୍ପର୍କକୁ ଅପରାଧମୁକ୍ତ କରିବା ଏବଂ ଅବିବାହିତ ମହିଳାଙ୍କ ପାଇଁ ଗର୍ଭପାତ ଅଧିକାର ଆଦି ଅନ୍ତର୍ଭୁକ୍ତ। 2016 ସୁପ୍ରିମ୍କୋର୍ଟକୁ ବିଚାରପତି ଭାବେ ପଦୋନ୍ନତି ପାଇବା ପରେ 2022 ନଭେମ୍ବର 11 ତାରିଖରେ ଜଷ୍ଟିସ୍ ଚନ୍ଦ୍ରଚୂଡ଼ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ତାଙ୍କର କାର୍ଯ୍ୟକାଳ ମଧ୍ୟରେ ସେ 1275 ଖଣ୍ଡପୀଠରେ ମାମଲାଗୁଡ଼ିକର ଶୁଣାଣି କରିଛନ୍ତି। ବିଦାୟୀ ଭାଷଣରେ ଗତକାଲି ଜଷ୍ଟିସ୍ ଚନ୍ଦ୍ରଚୂଡ଼ ପରବର୍ତ୍ତୀ ପ୍ରଧାନ ବିଚାରପତି ଜଷ୍ଟିସ୍ ଖାନ୍ନାଙ୍କୁ ଜଣେ ସ୍ଥିର ଏବଂ ଦକ୍ଷ ବ୍ୟକ୍ତିତ୍ୱ ଭାବେ ପ୍ରଶଂସା କରିଛନ୍ତି। କ୍ୟୁଏସ୍ ୱାର୍ଲଡ ୟୁନିଭର୍ସିଟି ର୍ୟାଙ୍କିଙ୍ଗ୍ ଏସିଆ 2025 ତାଲିକାରେ ଶ୍ରେଷ୍ଠ 100 ବିଶ୍ୱବିଦ୍ୟାଳୟ ମଧ୍ୟରେ 7 ଭାରତୀୟ ଶିକ୍ଷାନୁଷ୍ଠାନ ସ୍ଥାନ ହାସଲ କରିଛି। ଶ୍ରେଷ୍ଠ 50 ଅନୁଷ୍ଠାନ ମଧ୍ୟରେ ଭାରତର 2 ବିଶ୍ୱବିଦ୍ୟାଳୟ ଏବଂ ଶ୍ରେଷ୍ଠ 100 ମଧ୍ୟରେ 7 ବିଶ୍ୱବିଦ୍ୟାଳୟ ରହିଥିବାବେଳେ ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ ଆଇଆଇଟି ଦିଲ୍ଲୀ 44 ସ୍ଥାନରେ ରହିଛି। ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏହି ସଂସ୍କରଣ ସମଗ୍ର ମହାଦେଶରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଭାରତର ସ୍ଥିତିକୁ ପ୍ରଦର୍ଶିତ କରିଛି। ଆଇଆଇଟି ବମ୍ବେ 48 ସ୍ଥାନରେ ରହିଛି। ଶ୍ରେଷ୍ଠ 100 ଅନୁଷ୍ଠାନଗୁଡ଼ିକ ମଧ୍ୟରେ ଆଇଆଇଟି ମାଡ୍ରାସ୍, ଆଇଆଇଟି ଖଡ଼ଗପୁର, ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ, ଆଇଆଇଟି କାନପୁର ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ରହି ଭାରତର ଉତ୍ତମ ଶୈକ୍ଷିକ ସ୍ଥିତି ଦର୍ଶାଉଛି। ଆଇଆଇଟି ଗୁଆହାଟୀ, ଆଇଆଇଟି ରୁର୍କି, ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ, ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ, ୟୁପିଇଏସ୍ ଏବଂ ଭେଲୋର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଭଳି ଅନୁଷ୍ଠାନ ଶ୍ରେଷ୍ଠ 150 ଅନୁଷ୍ଠାନ ମଧ୍ୟରେ ରହିଛନ୍ତି। ପୂର୍ବ, ଦକ୍ଷିଣ, ଦକ୍ଷିଣ ପୂର୍ବ ଏବଂ ମଧ୍ୟ ଏସିଆର 25 ଦେଶର 984 ଅନୁଷ୍ଠାନର ମୂଲ୍ୟାଙ୍କନ କରାଯାଇଛି। ମୁମ୍ବାଇ ପୁଣେ ଏକ୍ସପ୍ରେସ୍ ରାଜପଥରେ ଆଜି ଏକ ବସ୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ 18 ଆହତ ହୋଇଛନ୍ତି। ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାର ଖୋପିଲି ନିକଟରେ ଆଜି ସକାଳେ ବସ୍ଟି ନିୟନ୍ତ୍ରଣ ହରାଇ ଛିଡ଼ା ହୋଇଥିବା ଏକ ଟ୍ରକ୍କୁ ଧକ୍କା ଦେଇଥିଲା। ବସ୍ଟି ମୁମ୍ବାଇରୁ କୋହ୍ଲାପୁର ଅଭିମୁଖେ ଯାଉଥିଲା। ଆହତମାନଙ୍କୁ ତୁରନ୍ତ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଜାପାନରେ ଭୂତାଣୁଜନିତ ସଂକ୍ରମଣ ମାମଲା ବୃଦ୍ଧି ପାଇଛି। ଜାପାନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ନଭେମ୍ବର 3 ତାରିଖରେ ଶେଷ ହୋଇଥିବା ସପ୍ତାହରେ ସମୁଦାୟ 5127 ଭୂତାଣୁଜନିତ ମାମଲା ଚିହ୍ନଟ ହୋଇଛି, ଯାହାକି ପୂର୍ବ ସପ୍ତାହ ତୁଳନାରେ 828 ଅଧିକ। ବାରମ୍ବାର ହାତ ଧୋଇବା, ଉପଯୁକ୍ତ ମାସ୍କ ବ୍ୟବହାର ଏବଂ ଟିକାକରଣ ଆଦି ମୌଳିକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ ସ୍ୱାସ୍ଥ୍ୟ ଅଧିକାରୀମାନେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଅଷ୍ଟ୍ରେଲିଆର ପୂର୍ବ ଉପକୂଳ ସିଡ୍ନୀ ନିକଟରେ ଏକ ମାଲବାହୀ ଜାହାଜରୁ ଖସିପଡ଼ିଥିବା ଜଣେ ନାବିକ ସମୁଦ୍ରରେ ଫସି ରହିବାର ପ୍ରାୟ 24 ପରେ ଜୀବିତ ଉଦ୍ଧାର ହୋଇଛନ୍ତି। ଗୁରୁବାର ରାତିରେ ସିଡ୍ନୀର ଉତ୍ତରରେ ଥିବା ଏକ ବନ୍ଦର ସହର ନିକ୍ୱାସଲ ଉପକୂଳବର୍ତ୍ତୀ ସିଙ୍ଗାପୁରସ୍ଥିତ ବଲ୍କ କ୍ୟାରିୟର ଡବଲ୍ ଡିଲାଇଟ୍ ଜାହାଜରେ ଏହି ବ୍ୟକ୍ତି ଜଣକ ଯାତ୍ରା କରିଥିଲେ। ଜଣେ ମତ୍ସ୍ୟଜୀବୀ ତାଙ୍କୁ ଉଦ୍ଧାର କରିଥିବା କର୍ତ୍ତୃପକ୍ଷ ଆଜି ନିଶ୍ଚିତ କରିଛନ୍ତି। ଗତକାଲି ନାବିକଙ୍କୁ ଖୋଜିବା ପାଇଁ 2 ଡଙ୍ଗା, 2 ହେଲିକପ୍ଟର ଓ 1 ବିମାନକୁ ନେଇ ବଡ଼ ଅପରେସନ ଆରମ୍ଭ ହୋଇଥିଲା। ପଞ୍ଜାବରେ ଥିବା ମଣ୍ଡିଗୁଡ଼ିକରେ 126 ମେଟ୍ରିକ୍ ଟନ୍ରୁ ଅଧିକ ଧାନ ପହଞ୍ଚସାରିଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ମିଳିଛି। ସେଥିମଧ୍ୟରୁ 120 ମେଟ୍ରିକ୍ ଟନ୍ରୁ ଅଧିକ ଧାନ ରାଜ୍ୟ ସଂସ୍ଥା ଏବଂ ଭାରତୀୟ ଖାଦ୍ୟ ନିଗମ ଦ୍ୱାରା କ୍ରୟ କରାଯାଇଛି। ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏ ଗ୍ରେଡ୍ ଧାନ କ୍ୱିଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା 2320 ଟଙ୍କାରେ କ୍ରୟ କରାଯାଉଛି। ଚଳିତ ଖରିଫ ଋତୁରେ ସରକାରଙ୍କ ଦ୍ୱାରା 37,995 କୋଟି ଟଙ୍କାର ଧାନ କ୍ରୟ କରାଯାଇଛି। ଏଥିରେ 658,000 କୃଷକ ଲାଭାନ୍ୱିତ ହୋଇଛନ୍ତି। ଭାରତର ପଙ୍କଜ ଆଡଭାନୀ ଆଇବିଏସ୍ଏଫ୍ ବିଶ୍ୱ ବିଲିୟର୍ଡ଼ସ୍ ଚମ୍ପିୟନ୍ସିପ୍ 150 ଅଫ୍ ଫର୍ମାଟ୍ ଟାଇଟଲ୍ ବିଜୟୀ ହୋଇଛନ୍ତି। କତାରର ଦୋହାଠାରେ ଆଜି ଅପରାହ୍ନରେ ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମୁକାବିଲାରେ ପଙ୍କଜ ଆଡଭାନୀ ଇଂଲଣ୍ଡର ରବର୍ଟ ହଲ୍କୁ ପରାସ୍ତ କରିଛନ୍ତି। ଗତକାଲି ସେମିଫାଇନାଲ୍ରେ ପଙ୍କଜ ସୌରଭ କୋଠାରୀଙ୍କୁ 4-2 ଗୋଲ୍ରେ ପରାସ୍ତ କରିଥିଲେ। ସୌରଭ କାଂସ୍ୟ ପଦକ ହାସଲ କରିଛନ୍ତି। ବିକଶିତ ରାଷ୍ଟ୍ରର ଲକ୍ଷ୍ୟ ହାସଲ ନିମନ୍ତେ ଗବେଷଣା ଓ ନବସୃଜନ ଗୁରୁତ୍ୱପୂର୍ଣ୍ଣ, କହିଲେ ଉପରାଷ୍ଟ୍ରପତି ଜଗଦୀପ ଧନକଡ଼। ମହାରାଷ୍ଟ୍ରରେ ମରାଠାୱାଡ଼ା ଅଞ୍ଚଳରେ 80,000 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ପୁଞ୍ଜିନିବେଶ ହୋଇଥିବା ସୂଚନା ଦେଲେ ପ୍ରଧାନମନ୍ତ୍ରୀ। ଝାଡ଼ଖଣ୍ଡରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଜୋରଦାର। ଆସନ୍ତାକାଲି ଆନୁଷ୍ଠାନିକ ଭାବେ ଅବସର ଗ୍ରହଣ କରିବେ ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ ଏବଂ କ୍ୟୁଏସ୍ ୱାର୍ଲଡ ୟୁନିଭରସିଟି ର୍ୟାଙ୍କିଙ୍ଗ୍ ଏସିଆ ତାଲିକାରେ ଶ୍ରେଷ୍ଠ 100ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ଭାରତର 7ଟି ଶିକ୍ଷାନୁଷ୍ଠାନ। ସମ୍ବାଦ ଶେଷ ହେଲା।